ୱେଲକମ୍ ବ୍ୟାକ୍ ଶୁଣିଛନ୍ତି ଆପଣ ରେଡିଓ ଚକୋଲେଟ୍ 104 ଏଫ୍ଏମ୍ ଧୂମ୍ ମିଠା ଆପଣଙ୍କ ସାଥୀ ସ୍ୱାତି ସହିତ ସକାଳର ପହିଲି ଗାଡ଼ିରେ ଆଜି ଚାଲିଛି କମ୍ପ୍ୟୁଟର ଚର୍ଚ୍ଚା ଆଣ୍ଡ କମ୍ପ୍ୟୁଟର ଚର୍ଚ୍ଚା ଭିତରେ ମୋ ସହିତ ଅଛନ୍ତି ଦୁଇ ଜଣ ସ୍ପେଶିଆଲ ଗେଷ୍ଟ OSCIT ରିଜିନାଲ ମ୍ୟାନେଜର ଜୟେଶ ମହତୋ ସାର୍ ଏବଂ ଅରୁଣା ପଟ୍ଟନାୟକ ମ୍ୟାଡ଼ାମ୍। ତେବେ ଅରୁଣା ମ୍ୟାଡ଼ାମ୍, ଆପଣଙ୍କୁ ପଚାରିବି, ଏଇ ଯେଉଁ ଅଥରାଇଜେସନ୍ ଆପଣ ଦେଉଛନ୍ତି OSCIT ସାର୍ଟିଫିକେସନ୍ ପାଇଁ, ସେଇଟା ଆକ୍ଚୁଆଲି କେଉଁ ବେସିକ୍
ଆଲଙ୍ଗ ୱିଥ୍ IT ଲିଟ୍ରେସି ଯେଉଁ ଆମେ ଚାହୁଁଛୁ କି ଏଇଟା ଗୋଟେ ମୁଭମେଣ୍ଟ ହେଇକରି ଓଡ଼ିଶା ସାରା ସ୍ପ୍ରେଡ୍ ହେଇଯାଉ, ତା ସହିତ ଆମର ଆଉ ଗୋଟେ ଅବଜେକ୍ଟିଭ୍ ଅଛି କି ଆମେ ଚାହୁଁଛୁ କି ଆମର ଓଡ଼ିଶାରେ ଆମର ଲୋକ ସମସ୍ତେ ସିଟିଜେନ୍ସ ଅଫ୍ ଓଡ଼ିଶା ସେମାନେ ନିଜ ମାନେ ଇଣ୍ଡିପେଣ୍ଡେଣ୍ଟ ହୁଅନ୍ତୁ, ଫାଇନାନ୍ସିଆଲି ଇଣ୍ଡିପେଣ୍ଡେଣ୍ଟ ହୁଅନ୍ତୁ। ସେଥିପାଇଁ ଆମେ ଗୋଟେ ଅଣ୍ଟରପ୍ରିନରସିପ୍କୁ ପ୍ରମୋଟ୍ କରିବାକୁ ଚାହୁଁଛୁ କି ସେମାନେ ନିଜ ବିଜନେସ୍ ଗୋଟେ ଆରମ୍ଭ କରିପାରିବେ, ସେମାନେ ଚାକିରି ନ ଖୋଜିକି ନିଜେ ଗୋଟେ ବିଜନେସ୍ କରିକି ଅଲଗା ଲୋକମାନଙ୍କୁ ଚାକିରି ଦେଇପାରିବେ, ଆମେ ତାଙ୍କୁ ସେମିତିଆ ଏନେବଲ୍ କରିବାକୁ ଚାହୁଁଛୁ। ତ ସେଇ ରିଜନ୍ ପାଇଁ ଆମର ସେଣ୍ଟର ନେବା ପାଇଁ ଆମର ମିନିମମ୍ କ୍ରାଇଟେରିଆ ହେଲା କି ଆପଣଙ୍କ ପାଖରେ ଯଦି 2 ମେସିନ୍ସ ଅଛି, 2 କମ୍ପ୍ୟୁଟର ମେସିନ୍ସ ଅଛି, ଯେଉଁଟାକି ଆମର କ୍ରାଇଟେରିଆକୁ ସାଟିସ୍ଫାଏ କରୁଛି, ଆଉ ତା ସହିତ ଗୋଟେ ସ୍ପେସ୍ ଅଛି ଯେଉଁଠି ଆପଣ କ୍ଲାସ୍ ନେଇପାରିବେ, ଏଇ 2 କ୍ରାଇଟେରିଆ ହିଁ ଆମେ ମାଗୁଛୁ। ତ ସେଇ କେସ୍ରେ ଆପଣଙ୍କର ବହୁତ ଲୋକ ଆସିଯାଉଛନ୍ତି ସେଇ ନେଟ୍ରେ, ହେଲେ ଆପଣଙ୍କର ଆମର କମନ୍ ସର୍ଭିସ୍ ସେଣ୍ଟର୍ସ ଆସୁଛନ୍ତି, ଇଣ୍ଟରନେଟ୍ କ୍ୟାଫେଜ୍ ଆସୁଛନ୍ତି, ଇନଷ୍ଟିଚ୍ୟୁଟ୍ସ, କମ୍ପ୍ୟୁଟର ସେଣ୍ଟର୍ସ, ଇଭନ୍ ଯେ ନୂଆ ଲୋକ କି ଗୋଟେ ନୂଆ ଲୋକ ବିଜନେସ୍ ଷ୍ଟାର୍ଟ କରିବାକୁ ଚାହୁଁଛି, ସେ କେବେ ବି ଷ୍ଟାର୍ଟ କରିନି, ଏଥରକ ଆମ ନେଟୱାର୍କ ଜଏନ୍ କରିକି ସେ ବିଜନେସ୍ କରିବାକୁ ଚାହୁଁଛି ଗୋଟେ IT ଏଜୁକେସନ୍ରେ, ସେଥିରେ ବି ୱି ୱେଲକମ୍ ସଚ୍ ପିପଲ୍। ତ ଇନ୍ ଦିସ୍ ମ୍ୟାନର୍ ଆମର ବହୁତ ମାନେ ଆମର କ୍ରାଇଟେରିଆ ବହୁତ ମିନିମମ୍ ଅଛି, ଆଣ୍ଡ ଏଭ୍ରି ୱାନ୍ ଇଜ୍ ୱେଲକମ୍ ଟୁ ଆର୍ ନେଟୱାର୍କ। ଆମେ ଚାହୁଁଛୁ କି ଆମ ସହିତ ଓଡ଼ିଶାର ବି ଗ୍ରୋଥ୍ ହଉ, ଆଣ୍ଡ ଓଡ଼ିଶାର ଲୋକମାନଙ୍କ ଗ୍ରୋଥ୍ ହଉ, ନଟ୍ ଜଷ୍ଟ ଏଜୁକେସନ୍, ଇଭେନ୍ ଅଣ୍ଟରପ୍ରିନରସିପ୍ ଆଉ ବିଜନେସ୍କୁ ବି ଗ୍ରୋଥ୍ ମିଳୁ। ତ ଦ୍ୟାଟ୍ ଇଜ୍ ଦ କ୍ରାଇଟେରିଆ ଫର୍ ଅଥରାଇଜେସନ୍।
ଓକେ, ମାନେ ଏଇଟା ଲର୍ଣ୍ଣିଂ କୋର୍ସ ପ୍ରୋଭାଇଡ୍ କରିବା ସହିତ ଗୋଟେ ବିଜନେସ୍କୁ ବି ମୋଟିଭେଟ୍ କରୁଛି।
Exactly.
Okay, okay. That's a very nice concept. ତେବେ କଥା ହେବା ଆଗକୁ ଏ ବିଷୟରେ, ଆପଣ ଶୁଣିଥାନ୍ତୁ ରେଡିଓ ଚକୋଲେଟ୍ ଆପଣଙ୍କ ସାଥୀ ସ୍ୱାତି ସହିତ।